ବିବାହୋନ୍ମାଦ ପ୍ରତିରୋଧ ଆନ୍ଦୋଳନ ସମାଜ ନିର୍ମାଣ ପରିବାରରୁ ଓ ପରିବାର ନିର୍ମାଣ ବିବାହରୁ ହୋଇଥାଏ। ଏ ସନ୍ଦର୍ଭରେ ବିବାହର ଶୁଭାରମ୍ଭ ଶ୍ରୀଗଣେଶ ଏଭଳି ବାତାବରଣରେ ହେଉ ଯଦ୍ୱାରା ଶେଷ ପର୍ଯ୍ୟନ୍ତ ମଙ୍ଗଳମୟ ପରିଣାମ ହିଁ ଉତ୍ପନ୍ନ ହୋଇଥିବ ଓ ହେଉଥିବ। କୁହାଯାଏ ଉତ୍ତମ ଆରମ୍ଭରେ କୁହାଯାଏ ଉତ୍ତମ ଆରମ୍ଭରେ ସଫଳତାର ଅଧିକ ସମ୍ଭାବନା ସମ୍ମିଳିତ ଥାଏ। ଯାହାର ଆରମ୍ଭ ହିଁ ଦୁର୍ବୁଦ୍ଧି ଓ ଦୁର୍ଭାବନାର ସହିତ ହେବ ତାର ବିକାଶ ବି ଅସନ୍ତୋଷ ଓ ସଂଘର୍ଷ ମଧ୍ୟରେ ହେବ ଏବଂ ଏହି କ୍ରମ ଶେଷରେ ତାକୁ ଅସଫଳ କରିଦେବ। ଆମ ସମାଜର ଅବିବେକପୂର୍ଣ୍ଣ ରୀତିନୀତି ସମ୍ପର୍କରେ କ'ଣ ବା କହିବା। ବିବାହ ଉତ୍ସବ ଆମ ପାଇଁ ଏକ ଅଣ୍ଟାଭଙ୍ଗା ପ୍ରଦର୍ଶନ ହୋଇଯାଇଛି। ବରପକ୍ଷ ଯୌତୁକରେ ଲମ୍ବା ଚଉଡ଼ା ଅର୍ଥ ମୂଲ୍ୟବାନ ଜିନିଷପତ୍ର ମାଗନ୍ତି, କନ୍ୟାପକ୍ଷ କନ୍ୟା ପାଇଁ ମୂଲ୍ୟବାନ ଗହଣା ମୂଲ୍ୟବାନ ଶାଢ଼ୀ ମାଗନ୍ତି। ସଜବାଜ ହୋଇ ଆସିଥିବା ତାମସାକାରୀ ବରଯାତ୍ରୀ ଦଳ ବାଜା ବାଣ ବଢିଆ ଭୋଜି ଓ ବରଲୋକୀ ଆଡମ୍ବରପୂର୍ଣ୍ଣ ସ୍ୱାଗତ ସତ୍କାର ଚାହିଁଥାନ୍ତି। ବିବାହର ପ୍ରତ୍ୟେକ ଚରଣରେ ଥିବା ନିରର୍ଥକ ମାଙ୍ଗଳିକ ପଦାର୍ଥର ଅନେକ ପଇସା ଖର୍ଚ୍ଚ ହୋଇଥାଏ। ଏହି ଅତିରିକ୍ତ ପଇସା ଆସି ବର୍ତ୍ତମାନ ପରିସ୍ଥିତିରେ ସଚଳ ଉପାୟରେ କେହି କୌଣସି ମତେ ଚଳିଯିବା ଭଳି ରୋଜଗାର କରିପାରେ ସଞ୍ଚୟ ତା ପାଇଁ କଠିନ ହୋଇଯାଏ। ବିବାହରେ ଏତେ ଧନ ଉଡ଼ାଇବା ଆବଶ୍ୟକ ହୋଇଯାଇଥିବାରୁ ଦିନରାତି ଡେଇଁବାନି କରି ପଇସା ଯୋଗାଡ଼ କରିବା ବ୍ୟତୀତ କାହାରି ସମ୍ମୁଖରେ ଅନ୍ୟ କିଛି ଉପାୟ ନାହିଁ। ସରକାରୀ କର୍ମଚାରୀ ଲାଞ୍ଚ ନେଇ ଶ୍ରମିକମାନେ ଚୋରି କରି ବ୍ୟବସାୟୀମାନେ ଅପମିଶ୍ରଣ ବା କମ୍ ଓଜନ କରି ଶିକ୍ଷକମାନେ ରୋଗୀକୁ ଡରାଇ ପଇସା ଉଡ଼ିବା ଆଦି ଭିଡ଼ିବା ଆଦି ଅନେକ ମାର୍ଗ ହିଁ ବାକି ରହିଥାଏ।